ଗଣନା ପୁସ୍ତକ 29 ପର୍ବ ଆଉ ସପ୍ତମ ମାସରେ ସେହି ମାସର ପ୍ରଥମ ଦିନରେ ତୁମମାନଙ୍କର ଗୋଟିଏ ପବିତ୍ର ସଭା ହେବ। ତୁମେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ। ସେହିଦିନ ତୁମମାନଙ୍କ ପ୍ରତି ତୁରିଧ୍ୱନିର ଦିନ। ପୁଣି ତୁମେମାନେ ତୁଷ୍ଟିଜନଙ୍କ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ରୂପେ ନିଖୁନ୍ତ ଏକ ପୁଗୋବତ୍ସ୍ୟ, ଏକ ମେଷ, ଏକ ବର୍ଷୀୟ ସାତ ମେଷବତ୍ସ୍ୟ ଆଉ ତହିଁର ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଗୋବତ୍ସ୍ୟ ନିମନ୍ତେ ତିନି ଦଶମାଂଶ, ଏକ ମେଷ ନିମନ୍ତେ ଦୁଇ ଦଶମାଂଶ ଓ ସାତ ବତ୍ସ୍ୟର ଏକ ଏକ ବତ୍ସ୍ୟ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଉତ୍ସର୍ଗ କରିବ। ପୁଣି ଆପଣମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କରିବା ପାଇଁ ପାପାର୍ଥକ ବଳି ରୂପେ ଏକ ଛାଗ ଉତ୍ସର୍ଗ କରିବ। ଏହି ସମସ୍ତ ତୁମ୍ଭମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅମାବାସ୍ୟାର ହୋମ ଓ ତହିଁର ଅଗ୍ନିକୃତ ଉପହାରର ତୁଷ୍ଟିଜନକ ଆଘ୍ରାଣାର୍ଥକ ଭକ୍ଷ୍ୟ ନୈବେଦ୍ୟ ଓ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ନୈବେଦ୍ୟ ପୁଣି ବିଧିମତେ ଉଭୟର ପେୟ ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। ଆହୁରି ସେହି ସପ୍ତମ ମାସର ଦଶମ ଦିନରେ ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବ। ପୁଣି ତୁମେମାନେ ଆପଣ ଆପଣା ପ୍ରାଣକୁ କ୍ଲେଶ ଦେବ। ତୁମେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ। ମାତ୍ର ତୁମେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ହୋମବଳି ରୂପେ ଏକ ପୁଗୋବତ୍ସ୍ୟ, ଏକ ମେଷ, ଏକ ବର୍ଷୀୟ ସାତ ମେଷବତ୍ସ୍ୟ ତୁମ୍ଭ ପ୍ରତି ଏମାନେ ନିଖୁନ୍ତ ହେବେ। ପୁଣି ତହିଁର ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଗୋବତ୍ସ୍ୟ ନିମନ୍ତେ ତିନି ଦଶମାଂଶ, ଏକ ମେଷ ନିମନ୍ତେ ଦୁଇ ଦଶମାଂଶ ଓ ସାତ ମେଷବତ୍ସ୍ୟର ଏକ ଏକ ମେଷବତ୍ସ୍ୟ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା, ପୁଣି ପାପାର୍ଥକ ବଳି ରୂପେ ଏକ ଛାଗ, ଏହି ସମସ୍ତ ତୁମ୍ଭମାନଙ୍କର ପ୍ରାୟଶ୍ଚିତାର୍ଥକ ପାପାବଳୀ ଓ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ପେୟ ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। ଆଉ ସପ୍ତମ ମାସର ପଞ୍ଚଦଶ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ। ତୁମେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ। ପୁଣି ସାତ ଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ପାଳନ କରିବ। ଆଉ ତୁମେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ହୋମବଳି ରୂପେ ତେର ପୁଗୋବତ୍ସ୍ୟ, ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ୍ୟ ଉତ୍ସର୍ଗ କରିବ। ଏମାନେ ନିଖୁନ୍ତ ହେବେ। ପୁଣି ତହିଁର ଭକ୍ଷ୍ୟ ନୈବେଦ୍ୟ ତେର ପୁଗୋବତ୍ସ୍ୟ ମଧ୍ୟରୁ ପ୍ରତ୍ୟେକ ବତ୍ସ୍ୟ ନିମନ୍ତେ ତିନି ତିନି ଦଶମାଂଶ, ଦୁଇ ମେଷ ମଧ୍ୟରୁ ପ୍ରତ୍ୟେକ ମେଷ ନିମନ୍ତେ ଦୁଇ ଦୁଇ ଦଶମାଂଶ ଓ ଚଉଦ ମେଷବତ୍ସ୍ୟ ମଧ୍ୟରୁ ପ୍ରତ୍ୟେକ ବତ୍ସ୍ୟ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ଆଉ ପାପାର୍ଥକ ବଳି ରୂପେ ଏକ ଛାଗ। ଏହି ସମସ୍ତ ତୁମେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। ଆଉ ଦ୍ୱିତୀୟ ଦିନରେ ନିଖୁନ୍ତ ବାର ପୁଙ୍ଗବତ୍ସ୍ୟ, ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ୍ୟ। ପୁଣି ଗୋବତ୍ସ୍ୟର ମେଷର ଓ ମେଷଶାବକମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ ନୈବେଦ୍ୟ ଆଉ ପାପାର୍ଥକ ବଳି ରୂପେ ଏକ ଛାଗ। ଏ ସମସ୍ତ ତୁମେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। ଆଉ ତୃତୀୟ ଦିନରେ ନିଖୁନ୍ତ ଏଗାର ଗୋବତ୍ସ୍ୟ, ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ୍ୟ। ପୁଣି ଗୋବତ୍ସ୍ୟର ମେଷର ଓ ମେଷମତ୍ସ୍ୟମାନଙ୍କର ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ ନୈବେଦ୍ୟ ଆଉ ପାପାର୍ଥକ ବଳି ରୂପେ ଏକ ଛାଗ। ଏ ସମସ୍ତ ତୁମେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। ଆଉ ଚତୁର୍ଥ ଦିନରେ ନିଖୁନ୍ତ ଦଶ ଗୋବତ୍ସ୍ୟ, ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ୍ୟ। ଗୋବତ୍ସ୍ୟର ମେଷର ଓ ମେଷବତ୍ସ୍ୟମାନଙ୍କର ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ ନୈବେଦ୍ୟ ପୁଣି ପାପାର୍ଥକ ବଳି ରୂପେ ଏକ ଛାଗ। ଏ ସମସ୍ତ ତୁମେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ପେୟ ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। ଆଉ ପଞ୍ଚମ ଦିନରେ ନିଖୁନ୍ତ ନ ଗୋବତ୍ସ୍ୟ, ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ୍ୟ। ପୁଣି ଗୋବତ୍ସ୍ୟର ମେଷର ଓ ମେଷବତ୍ସ୍ୟମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ ନୈବେଦ୍ୟ ପୁଣି ପାପାର୍ଥକ ବଳି ରୂପେ ଏକ ଛାଗ। ଏ ସମସ୍ତ ତୁମେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। ଆଉ ଷଷ୍ଠ ଦିନରେ ନିଖୁନ୍ତ ଆଠ ଗୋବତ୍ସ୍ୟ, ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ୍ୟ। ଆଉ ଗୋବତ୍ସ୍ୟର ମେଷର ଓ ମେଷବତ୍ସ୍ୟମାନଙ୍କର ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ ନୈବେଦ୍ୟ ପୁଣି ପାପାର୍ଥକ ବଳି ରୂପେ ଏକ ଛାଗ। ଏ ସମସ୍ତ ତୁମେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। ଆଉ ସପ୍ତମ ଦିନରେ ନିଖୁନ୍ତ ସାତ ଗୋବତ୍ସ୍ୟ, ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷ ବତ୍ସ, ଆଉ ଗୋବତ୍ସର ମେଷର ଓ ମେଷମାନଙ୍କର ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ ନୈବେଦ୍ୟ, ପୁଣି ପାପାର୍ଥକ ବଳି ରୂପେ ଏକ ଛାଗ, ଏ ସମସ୍ତ ତୁମେମାନେ ନିତ୍ୟ ହୋମ ଓ ତଇଁର ଭକ୍ଷ୍ୟ ପେୟ ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। ଆଉ ଅଷ୍ଟମ ଦିନରେ ତୁମମାନଙ୍କର ମହାସଭା ହେବ, ତୁମେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ, ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ହୋମବଳି ରୂପେ ନିକୁନ୍ତ ଏକ ଗୋବତ୍ସ୍ୟ ଏକ ମେଷ ଓ ଏକ ବର୍ଷୀୟ ସାତ ମେଷବତ୍ସ୍ୟ, ଆଉ ଗୋବତ୍ସ୍ୟର ମେଷର ଓ ମେଷବତ୍ସ୍ୟମାନଙ୍କର ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ନୈବେଦ୍ୟ, ପୁଣି ପାପାର୍ଥକ ବଳି ରୂପେ ଏକ ଛାଗ, ଏ ସମସ୍ତ ତୁମେମାନେ ନିତ୍ୟ ହୋମ ଓ ତଇଁର ଭକ୍ଷ୍ୟ ପେୟ ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। ତୁମେମାନେ ଏହି ସମସ୍ତ ଆପଣା ଆପଣା ମାନତ ଓ ସ୍ୱଚ୍ଛାଦତ ଉପହାର ସମ୍ବନ୍ଧୀୟ ତୁମମାନଙ୍କର ହୋମବଳି ଓ ତୁମମାନଙ୍କର ଭକ୍ଷ୍ୟ ନୈବେଦ୍ୟ ଓ ତୁମମାନଙ୍କର ପେୟ ନୈବେଦ୍ୟ ଓ ତୁମମାନଙ୍କର ମଙ୍ଗଳାର୍ଥକ ବଳି ଛଡ଼ା ନିରୂପିତ ପର୍ବତମାନଙ୍କରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। ସଦାପ୍ରଭୁ ମୂଷାଙ୍କୁ ଯେ ଯେ ଆଜ୍ଞା ଦେଲେ, ମୂଷା ସେ ସମସ୍ତ ଇସ୍ରାଏଲ ସନ୍ତାନଗଣକୁ କହିଲେ।